ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ବାସନ୍ତୀ ମାମା। ବାର୍ଦ୍ଧକ୍ୟକୁ କିଏ ବା ଅଟକାଇ ପାରିଛି? ଅସହାୟ ଅବସ୍ଥାଟା କଲବଲ କରିକି ହିଁ ଛାଡ଼ିବ। ବାସନ୍ତୀ ମାମା ଖଟରେ ଶୋଇ ଶୋଇ ପାଟି କରନ୍ତି। ହଇ ରେ ସୁନିତା, କୁଆଡ଼େ ଗଲୁ ରେ? ଡାକୁଛି ଶୁଭୁନି କି? ସୁନିତା ଦୌଡ଼ି ଆସି, କିଏ ଶୁଣୁନି ମାମା? ତରକାରୀଟା ଯଦି ନ ସନ୍ତୁଳି ଦିଏ ରାତିରେ ଖାଇବା କ'ଣ? ତମ ପାଖରେ କ'ଣ ସବୁବେଳେ ବସି ହେବ? ଖଟରେ ପଡ଼ି ରହିଲା ଲୋକର କାମର ଅଭାବକୁ କ'ଣ ଆମେ ପୂର୍ଣ୍ଣ କରିପାରିବା? ବୁଢ଼ୀ ହେଲେ ବାସନ୍ତୀ ମାମା, ଆଉ ସୁନିତା ନାତୁଣୀ ବୋହୂ, ନୋକ ଝୋକ ସବୁବେଳେ। ମାମାଙ୍କ ଜୁଆନ ବୟସର କଥା ଅଲଗା। ପିତ୍ତଳ ଢାଳଟିଏ ଓ ଶାଢ଼ୀ ଖଣ୍ଡିଏ ନେଇ ବଡ଼ି ଭୋରରୁ ବାହାରି ପଡ଼ନ୍ତି ବାସନ୍ତୀ ମାମା। ବାଡ଼ି ପଟ ଦେଇ କ୍ଷେତ ଆଡ଼ିଆଡ଼ିରେ, ପୁଣି ପୋଖରୀ ହିଡ଼ ଦେଇ ଆଗକୁ ଚାଲିଯାଆନ୍ତି ଅନେକ ବାଟ ଜୋରକୁ। ଜଙ୍ଗଲ ଘେରାରେ ଝରଣାଟିଏ, ତାକୁ ଜୋର କହନ୍ତି। ପାହାଡ଼ରୁ ବୋହିଛେ ଝରଣାର ପାଣି, ତେଣୁ କାଚକେନ୍ଦୁ ଭଳି ନିର୍ମଳ। ଆଉ ମାମାଙ୍କ ଘାଟଟି ସତେ ଯେମିତି କାହା ହାତ ଲାଗି ତିଆରି ହୋଇଛି। ବଡ଼ ପଥରଟିଏ ଚଉଡ଼ା ହୋଇ ପାଣି ଭରି ରହିଥାଏ। ପାଣିରେ ରହିଥାଏ ଚିକଣିଆ ପଥର ସବୁ, ଭାରି ଚକ୍ ଚକ୍ କରନ୍ତି। ଏହି ଗଢ଼ିଯାଉଥିବା ପଥର ହିଁ ତ ଶାଳଗ୍ରାମ ନାଁ ପାଆନ୍ତି। ମାମା ସବୁଦିନ ଚାଲି ଆସନ୍ତି ଏତେ ଗୁଡ଼ାଏ ବାଟ, କାରଣ ଝିଅ ପିଲାଙ୍କ ଘରୁ ବାହାରିବା ମନା। ସକାଳୁ ସକାଳୁ ଚାଲିଦେଲେ ଟିକିଏ ମନ ପ୍ରସନ୍ନ ରୁହେ। ବଡ଼ ଘରର ଝିଅ ସେ, ବାହା ହୋଇଛନ୍ତି ଜଙ୍ଗଲ ଘେରା ଗାଁଟିରେ। ଜନ୍ତୁଜନ୍ତାଙ୍କୁ ବୋଧେ ଜୀବନରେ ସେ କେବେ ଡରି ନଥିଲେ, ନହେଲେ ଏତେ ବାଟ ସେ କାହିଁକି ଆସନ୍ତେ ଗାଧୋଇବା ପାଇଁ? ନିଜେ କୁହନ୍ତି ସେ ପାଲଙ୍କିରେ ବସି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବୋଉ ହୋଇ ଆସିଥିଲେ ଏହି ଜମିଦାର ପରିବାରକୁ। ଦେଖିବାକୁ ଗୋରା, ଲମ୍ବା, ସୁନ୍ଦର, ନାରୀର ପ୍ରସାଧନ ସାମଗ୍ରୀ ଯାହା ଦରକାର ସେ କେବେ ନିଜ ପ୍ରତି ଅବହେଳା କରନ୍ତିନି। ସଜବାଜ ହୋଇ ରହିଥିବେ, ସଜବାଜ ବି କହିଲେ କ'ଣ, ହାତରେ ନାଲି ଶଙ୍ଖା ମୁଠିଏ, ନେଲପଲି ସେ ବି ନାଲି ଆଉ ଅଳତା, କାନରେ କର୍ଣ୍ଣଫୁଲ, ବେକରେ ଗଜବନ। ସ୍ୱାମୀ ଥିଲେ ଅତି ସାଦାସିଧା ଅମାୟିକ ବ୍ୟକ୍ତି। ପ୍ରତି କଥାରେ ପଚାରିବେ, ମମତାର ମା ଶୁଣୁନ, ଆମ ବିଲରେ ପାଣି ମଡ଼େଇବା ପାଇଁ ହଁ କହିବି ତ? ବାସନ୍ତୀ ମାମା ଚିଡ଼ି କହିବେ, ସେ ତ ତମର କାମ, ସବୁ କଥାରେ ମୋତେ ପଚାରିବାଟା କ'ଣ? ହେଲେ ସ୍ୱାମୀଟି ତ ସରଳ, କ'ଣ ହେବ, ବହୁ ସମ୍ମାନ ଦେଇ ସେ ନିଜ ସ୍ତ୍ରୀ ସହିତ କଥା ହୁଅନ୍ତି। ବାସନ୍ତୀ ମାମା କ'ଣ କରିବେ, ବୋଝ ମୁଣ୍ଡରେ ପଡ଼ିଲେ ବୋହିବାକୁ ହିଁ ପଡ଼େ। ରାଗ ରୋଷା କରି ଇଜ୍ଜତ ଟିକକ ବାହାରେ ପକାଇବା ଛାଡ଼ି ସବୁ କଥାକୁ ମୁଣ୍ଡେଇ ନେବା ଭଲ। ହେଲେ ସମାଜ ତ ପୁରୁଷତାନ୍ତ୍ରିକତାକୁ ଗ୍ରହଣ କରେ, ଓଲଟା ହେବା ସତ୍ତ୍ୱେ ସେ ମୁଣ୍ଡେଇ ନିଅନ୍ତି ସବୁ ଦାୟିତ୍ୱ। ଜୀବନ ଜଞ୍ଜାଳରେ କାହାର ବା ଦୁଃଖ ନାହିଁ, ଦୁଃଖ ବି ଅଛି ସୁଖ ବି ଅଛି। ବେଳେବେଳେ ମନ ଦୁଃଖ କରି ବାସନ୍ତୀ ମାମା ମନ ମାରି ବସନ୍ତି, ଏଇ ଜଙ୍ଗଲ ଘେରା ଗାଁରେ ମୋର ସୁଖ ହେଉ ବା ଦୁଃଖ କିଏ ମାପୁଛି ଯେ? ଘରଟିଏ କରିଥିଲେ ଅନେକ କଥା ଥାଏ, ସକାଳ ପାହୁ ପାହୁ ଅନେକ କଥାର ଦରକାର। ସୁଖ ଦୁଃଖକୁ ପତଙ୍ଗ ଭଳି ଉଡ଼େଇ ଆଜି ସେ 35ଟି ନାତିନାତୁଣୀଙ୍କ ମାମା। ପାଞ୍ଚ ପୁଅଙ୍କ 5ଟି ଘର ରହିଛି ଗାଁରେ, 4 ଝିଅ ସମସ୍ତେ ପାଖପାଖ ଗାଁରେ ସହରରେ ରହୁଛନ୍ତି। ବୁଢ଼ୀର କିଛି ଅଭାବ କହିଲେ ନାହିଁ, ବୁଢ଼ା 80 ବର୍ଷ ପାର କରି ଚାଲିଗଲେ ଆରପାରିକୁ। ସେଦିନ ବାସନ୍ତୀ ମାମାଙ୍କୁ ବଡ଼ ବାଧିଥିଲା, ସେହି କଥାକୁ ହେତୁ କରି ବହୁତ କାନ୍ଦିଲେ। ତାଙ୍କ ଖଟରେ ତାଙ୍କ ସ୍ୱାମୀ ଗଡ଼ୁଥିଲେ, ବୁଢ଼ୀ ଯେମିତି ପାଖକୁ ଆସନ୍ତି ଉଠିପିଡ଼ି ଧଡ଼ପଡ଼ରେ 80 ବୟସରେ କହିଲେ, ମମତାର ମା ତୋ ଖଟ ଏଇଟା ତୁ ବସ ପ୍ରଥମ। ଏତେ ସମ୍ମାନର ଅଧିକାରିଣୀ ସେ ଥିଲେ, କେତେ ଭଲ ପାଉନଥିଲେ ସତେ ସେ ତାଙ୍କୁ? ସ୍ୱାମୀଙ୍କ ଆଖିରେ ଯେଉଁ ସମ୍ମାନ ଥିଲା ତାଙ୍କ ପ୍ରତି କ'ଣ ଭୁଲି ହେଉଛି ସହଜରେ? ସତେ ଏତେ ବର୍ଷର ସାଙ୍ଗ ଏ ଜନ୍ମରେ ସେ ଆଉ ମିଳିବେନି। ସେ ବେଳେବେଳେ ଶୋଇଥିବେ, ବିଳିବିଳେ ହୁଅନ୍ତି, ସ୍ୱାମୀଙ୍କୁ କୁହନ୍ତି, ନେଇଯାଉ ଗୋ ତମ ସାଙ୍ଗରେ, କେତେ ବର୍ଷ ଆଉ ମୁଁ ଏମିତି ବଞ୍ଚିବି? ମୋ ଆଖି ଆଗରେ ପରିବାରରୁ 4 ଜଣ ଚାଲିଗଲେଣି, ମୁଁ ହିଁ ଖଟରେ ବସିଛି। ଜୀବନଟା ବି ଏଡ଼େ ନିର୍ଲଜ ଜୀବନ ଯେ ମନ ଭରିଗଲେ ବି ଯାଉ। ପୂର୍ବ ପୁରୁଷଙ୍କ ଘର ବଡ଼ ପୁଅ ପାଖରେ ସେ ରୁହନ୍ତି। ବଡ଼ ପୁଅର ବଡ଼ ବୋହୂଟି ଭଲ ଯତ୍ନ କରେ ବୋଲି ପୁଣି ପାଟିରେ ତା ନାଁଟି ସବୁବେଳେ। ଗୋଡ଼ ହାତ ପଡ଼ିଗଲା ପରି ଅନେକ କଥା ନେଇ ସେ ସୁନିତା ଉପରେ ନିର୍ଭର କରନ୍ତି। ଟିକିଏ କିଛି ଅସୁବିଧା ହେଲେ ସେ ସୁନିତାକୁ ଗାଳି ବି କରନ୍ତି। ଇଏ ଅଛି ଯେ ମୋର ଏତେ ସୁବିଧା ହେଉଛି ବୋଲି ଭାବିପାରନ୍ତିନି। ସେଦିନ ସେ ସୁନିତାକୁ ଗାଳି କରୁଛନ୍ତି। ସୁନିତା ଆସିଲା, ରାଗିକି କହିଲା, କ'ଣ ହେଲା ମାମା? ମୁଁ ହିଁ ତ ସେବା କରୁଛି, ମୋତେ ହିଁ ଗାଳି ଦେଉଛ? ମୁଁ କେଉଁଠିକି ଯାଇଥିଲି ଜାଣିଛ? ଆଜି ପରା ତୁମ ମଝିଆ ପୁଅର ନାତିର ବ୍ରତଘର, ଏଡ଼େ ବଡ଼ କୁଟୁମ୍ବ ତ କରିଛ। ବ୍ରାହ୍ମଣ ସେଠି ଆଜି ତୁମ ନାଁରେ ପିଣ୍ଡ ବାଢ଼ି ଦେଇଥିଲାଣି, ତା ମନ୍ତ୍ର ସହିତ ତା ରୀତିରେ। ମୁଁ ଥିଲି ବୋଲି ବଞ୍ଚିଗଲ, ଆଉ ମୋତେ ଗାଳି ଦେଉଛ? ଜାଣିଛ ତୁମ ବୟସ କେତେ ହେଲାଣି? 96 ବର୍ଷ ହେଲାଣି, 100କୁ ଆଉ କେତେ କି? ଏତେ କାମ ମୁଁ ତୁମର କରୁଛି, ମୋତେ ଗାଳି ଦେବାଟା ଛି ଛି। ଏପରି କଥା ନାତୁଣୀ ବୋହୂ ସୁନିତା ମୁହଁରୁ ଶୁଣି ବୁଢ଼ୀ ଟିକେ ନର୍ମିଗଲେ। କହିଲେ, ହଁ ରେ, ଏଡ଼େ ବଡ଼ ପରିବାର ସମ୍ଭାଳି ସମ୍ଭାଳି ଦିନ ଗଲା, ଏବେ ମୋତେ କିଏ ପଚାରିବ? ସୁନିତା ମାମାଙ୍କ କଥା ଶୁଣି କହିଲା, ମାମା ତୁମକୁ କିଏ ପଚାରୁନି, ସମସ୍ତେ ତ ତୁମକୁ ପଚାରୁଛନ୍ତି, ସଦାବେଳେ କ'ଣ ତୁମ ପାଖରେ ରହିପାରିବେ? ବୁଢ଼ୀର ପାଟିରେ ସେଇ ଗୋଟିଏ କଥା, ଜମ କେବେ ନେବ ଯେ? ସୁନିତା କହିଲା, ତା ବେଳକାଳ ଦେଖି ଜମ ଆସିବ। ଆଉ ଯେବେ ଜମ ଆସିବ ନା, ସେ କ'ଣ ତୁମକୁ ପଚାରି ଆସିବ ନା ମୋତେ ଜଣାଇବ? ତୁମ ଝିଅମାନଙ୍କୁ ଡାକ, କିଛି ଦିନ ତୁମ ସାଙ୍ଗରେ ରୁହନ୍ତୁ, ଭଲ ଲାଗିବ ତୁମକୁ। ମୋତେ ହିଁ ଭଗବାନ ବୁଢ଼ୀଟାର ସେବା କରିବୁ ବୋଲି ଜନ୍ମ ଦେଇଥିଲେ। ମାମା ସୁନିତା ମୁହଁରୁ କଥାଟା ଶୁଣି କହିଲେ, କ'ଣ ହେଲା, ସେବା କଲୁ ଯେ? କାହା ଭାଗ୍ୟରେ ଥାଏ ସେବା କାମଟା? ଭାଗ୍ୟରେ ନଥିଲେ ଖୋଜିଲେ ବି ତୁ ପାଇବୁନି। ସୁନିତା ବି ଭାବେ, ନାତୁଣୀ ବହୁ ହେଲି ଯେ କ'ଣ ହେଲା, ଯାହା ବି ହେଉ ଭଗବାନଙ୍କ ଯୋଗୁଁ ମୁଁ ପାଇଛି ଏ କାମ। ଲୋକ କିନ୍ତୁ କୁହନ୍ତି ବୁଢ଼ୀକୁ ଦେଖି ପାଟିର ଜୋର ଅଛି, ତେଣୁ ସେବା କାମଟା ବୁଢ଼ୀ କରେଇ ନେଉଛି। ସତରେ ବି ବୁଢ଼ୀ ଏମିତି କଥା କୁହେ, ରୁହ ଲୋକଙ୍କୁ କହୁଛି, ଏଡ଼େ ବଡ଼ ପରିବାର ଥାଇ କେହି ଶୁଣୁନ? ହେଲେ ସବୁଦିନ କ'ଣ ସମାନ ଯାଏ? ଛିଡ଼ା ହେବି ବୋଲି ମାମା ଉଠୁଛନ୍ତି, ଗୋଡ଼ ବଙ୍କାରେ ପଡ଼ିଗଲା, ନିଶ୍ଚେ ଭାଙ୍ଗିଥିବ ବୋଲି ସମସ୍ତେ ଟୁପୁରୁ ଟାପୁରୁ କଥା ହେଲେ। ସମସ୍ତଙ୍କ ଘରୁ ଜମା ହୋଇଗଲେ। ଝିଅମାନଙ୍କୁ ବୁଢ଼ୀକୁ ବତେଇ ଦିଆଗଲା, ଏଇ ବୟସରେ ଗୋଡ଼ ଭଙ୍ଗାମାନେ ବୁଢ଼ୀ ଆଉ ବଞ୍ଚିବନି। ଛାତିରେ ସମସ୍ତଙ୍କ ଛନକା ପଶିଲା, ବୁଢ଼ୀର ସେବା ଏବେ କିଏ କରିବ? 24 ଘଣ୍ଟା ତା ପାଖରେ ଜଣକୁ ରହିବାକୁ ପଡ଼ିବ। ଏତେ ଦ୍ୱନ୍ଦ୍ୱ ସତ୍ତ୍ୱେ ବୁଢ଼ୀ ଚାଲିଯିବାଟାକୁ କେହି ଗ୍ରହଣ କରୁନଥିଲେ, ଯେମିତି ହେଲେ ବି ତା'ର ବଞ୍ଚିବାର ଅଛି। ମନୋମାଳିନ୍ୟ ସତ୍ତ୍ୱେ ବୁଢ଼ୀ ବାହାନାରେ ସମସ୍ତେ ଗୋଟିଏ ଜାଗାରେ ମିଶନ୍ତି, କଥା ହୁଅନ୍ତି। ମଣିଷ ହେଉଛି ସାମାଜିକ ପ୍ରାଣୀ, ହେଲେ ଏବେ ତ ମୋବାଇଲ ଯୁଗ, ସେଥିରେ ପୁଣି ହିଂସା ରାଗ ସଭିଙ୍କୁ ଘେରି ରହିଛି। ମା' ହାତର ଆଉଁସାରେ ଯେଉଁ ସୁଖ, ତା ପାଇଁ ତ ସଭିଏ ଟାଣି ହୋଇ ଆସୁଛନ୍ତି। ସମସ୍ତଙ୍କ ମନରେ ଛନକା, ମା' ନ ରହିଲେ ଶୂନ୍ୟ ଘରଟାରେ କ'ଣ ଆଉ ଭଲ ଲାଗିବ? ବୟସ ଥିଲା ବେଳକୁ ଜୁଆନ ପୁଅକୁ ବି ଠାଏ ଠାଏ ଚାପୁଡ଼ା ବସେଇ ଦେଉଥିଲା ବୁଢ଼ୀ, କଡ଼ା ମିଜାଜ ବି ଥିଲା, ହେଲେ ଆଦରରେ ମାମା କେବେ କମ୍ କରିନାହାନ୍ତି କାହାକୁ। ସାନ ମଝିଆ ପୁଅ ଟିକେ ବେପାରରେ ମାନ୍ଦା, କେଉଁଠୁ କ'ଣ ଆଣି ବୁଢ଼ୀ ଯୋଗେଇ ଦେବ ଯେ ଜଣା ପଡ଼େ ନା ବାହାରକୁ। ନିଜ ନିଜ ଭିତରେ କଳିତକରାଳ ହେଲେ ବି ମାଆକୁ ସମସ୍ତେ ମାନନ୍ତି। ଏବେ ବି ଘରକୁ କୁଣିଆ ଆସିଲେ ଯାହା ଜିନିଷ ଖାଇବା ପାଇଁ ଆଣିଥିବେ, ମାମା ଟିକେ ଟିକେ ହେଲେ ବି ସମସ୍ତଙ୍କ ପାଖକୁ ପଠାଇବେ। ପୁଅମାନଙ୍କର ବି ଅଭ୍ୟାସ ମୁତାବକ କୁହନ୍ତି, ମା କିଛି ନାହିଁ କି ଖାଇବା ପାଇଁ? ଗାଡ଼ି ଡକାଗଲା, ଗାଁରୁ 40 କିଲୋମିଟର ହେବ ସହରର ଡାକ୍ତରଖାନା ନିଆଗଲା। ଡାକ୍ତର କଷ୍ଟ ନିବାରଣ ଔଷଧ ଦେଇ କହିଲେ, ଘରକୁ ନେଇଯାଅ, ଘରେ ରଖି ସେବା କର। ଏବେ ଏଇ ବୟସରେ ନା ଅପରେସନ୍ କରିହେବ ନା ଟ୍ରାକ୍ସନ୍ ଦିଆଯାଇପାରିବ। ସମସ୍ତେ ମନ ଦୁଃଖ କରି ଗାଁକୁ ଫେରାଇ ଆଣିଲେ। ସମସ୍ତେ ଜମା ହୋଇଗଲେ ବୁଢ଼ୀ ଆଉ ବଞ୍ଚି ନ ପାରନ୍ତି, ଦେଖି ଆସିବା ଚାଲକୁ। ଏତେ ଆଦରର ବୁଢ଼ୀର ଯେ ଗାଁ ଯାକର ଲାଇନ୍ ହୋଇ ଦେଖି ଦେଖି ଗଲେ। ନାତି ନାତୁଣୀ ତତ୍ପର, ନାତି ଜଣେ ଖବର ଦେଲା, ବୈଦ୍ୟ ପାଖକୁ ଆଣ, ସେ ଠିକ୍ ହେବେ, ମାମାଙ୍କୁ ବୈଦ୍ୟ ପାଖକୁ ନିଆହେବ। ବୈଦ୍ୟ ପାଖକୁ ଯିବାକୁ ହେଲେ 4:00 ଯିବାକୁ ପଡ଼ିବ, ବଡ଼ ଲାଇନ୍ ଥାଏ କୁଆଡ଼େ ତାଙ୍କ ପାଖରେ। ଗାଡ଼ି ଆସିଲା 4:00, ଲାଇନ୍ରେ ତଥାପି 1 ଘଣ୍ଟା ଉପରକୁ ରହିବାକୁ ପଡ଼ିବ। ମଝି ସିଟ୍ରେ କାର୍ର ମାମାଙ୍କୁ ଶୋଇ ଦିଆ ହୋଇଛି, ଆଖପାଖରେ ଥିବା ନାତି ନାତୁଣୀ ମାମାଙ୍କୁ ଦେଖିବା ପାଇଁ ଧାଇଁ ଆସିଛନ୍ତି। କେତେ ଗଦଗଦ ସତରେ ସେ ମାମା ଏ ଅବସ୍ଥାରେ ବି ଲୋକ ଦେଖି କେତେ ଆଗ୍ରହ ରଖୁଥିଲେ ମାମା ତାଙ୍କର ଏ ଅବସ୍ଥାରେ ବି ଲୋକଙ୍କୁ ଦେଖି କେତେ ଆଗ୍ରହ ରଖୁଥିଲେ ଆଶ୍ଚର୍ଯ୍ୟ ଲାଗେ ଲୋକ ସଂଖୁଳିବା ଦେଖି ବୈଦ୍ୟ ତା କାମ କଲା ଟାଣି ଗୋଡ଼କୁ ଯୋଡ଼ିଲା ହାଡ଼ ଓ ପଟି ବାନ୍ଧି ପଠାଇଦେଲା 15 ଦିନ ପରେ ଆସିବାକୁ କହିଲା ଏଡ଼ିକି ବଡ଼ ଗୋଡ଼ ଭଙ୍ଗାରେ ବି ସେବାରେ ହେଳା ନାହିଁ କାହାରି ବୁଢ଼ୀର ଲୋକବଳ ଅଛି ଝିଅମାନେ ବି ଆସିବେ ନିଜ ହାତରେ ଯାହା ହେଲା ସଭିଏଁ ଲାଗିଛନ୍ତି ମାମାଙ୍କ ସହଯୋଗକୁ ବି ମାନିବାକୁ ପଡ଼ିବ ମାମା ଏବେ ଆଉ କାହାକୁ ଶାଢ଼ୀ ମାଗୁନାହାନ୍ତି କି କୌଣସି ଜିନିଷର ଅଳି ନାହିଁ ତାଙ୍କର କାମ ହେଲା କାହାଠୁ ମାଗି କାହାକୁ ଦେବେ ଏବେ ତ ନିଜେ ଅସହାୟ ଜିନିଷ ବା କ'ଣ ହେବ ବଳ ଟିକିଏ ଉଦ୍ଧାର ଦିଅନ୍ତା କି ଦିନ ଥିଲା ଲାଗୁଥିଲା ମା ଅପେକ୍ଷା କରିଥିବ ଘରକୁ ଫେରିଲେ ଯାଇ ମା ଅପେକ୍ଷା କରିଥିବ କହି ପିଲା ସନ୍ଧ୍ୟାରେ ଘରକୁ ଫେରୁଥିଲେ ହେଲେ ଏବେ ମା ପାଖରେ ସମୟ ହିଁ ସମୟ ଯିଏ ଯେତେବେଳେ ଆସିଲେ ଘଡ଼ିଏ ମା ସହିତ କଥା ହୋଇ ଫେରିଯାଆନ୍ତି ସେଇ ଗୋଟିଏ ଜାଗା ମନ୍ଦିର ଭଳି ଦୁଃଖ ବି ମା ଶୁଣେ ଓ ସୁଖକୁ ନେଇ ତ ଅନେକ ଆନନ୍ଦ ଝରେ ପାକୁଆ ପାଟିର ହସରେ ଥାଏ ଚୁମ୍ବକୀୟ ଶକ୍ତି ସାରା ପରିବାରର ଗର୍ବ ମାଙ୍କୁ ନେଇ ମା ବଞ୍ଚିଛି ଆମ ପାଖରେ ଅଛି ତା ହାତ ଯେବେ ମୁଣ୍ଡକୁ ଆଉଁସି ଦିଏ 100 ହାତୀର ବଳ ଜାଗ୍ରତ ହୁଏ ପୁଅ ଦେହରେ ବଡ଼ ପୁଅ କୁହନ୍ତି ମା ତୁ ଥିବୁ ଏମିତି ତୋତେ ଛାଡ଼ି ଆମେ ରହିବୁ କେମିତି ପୁଅ କଥାରେ ଆଖିରୁ ଟପ୍ ଟପ୍ ଲୁହ ଗଡ଼ିଯାଏ ବାସନ୍ତି ମାମାଙ୍କ କୁହନ୍ତି ତମେ ସବୁ ମୋ ପାଇଁ ଦୁଃଖ ପାଉଛ ଜମା ବି ନଉନି ମୋତେ ଆଜି ମାମାଙ୍କ 100 ବର୍ଷ ପୁରିଛି ସମସ୍ତେ ଖୁସି ବଡ଼ କେକ୍ଟେ ଆସିଛି ପରିବାରର ସମସ୍ତେ ଜମା ହୋଇଛନ୍ତି ସେବା ତ ଚାଲିଛି ଆଜି ବାଜା ଆସିଛି ଖୁସିରେ ଖାଇବା ପିଇବା ଚାଲିଛି ମାମାଙ୍କୁ କହିଲେ ବି ଜାଣିପାରୁନାହାନ୍ତି ହାତଠାରେ ବଡ଼ ଝିଅକୁ ଡାକି ପଚାରୁଛନ୍ତି ଆଜି କ'ଣ କି ଏତେ ବାଜା ବାଜୁଛି ଆଉ ସମସ୍ତେ ଅଛ।